ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଦୂରଦୃଷ୍ଟି ଦେଶକେ ଲଗାତାର ପ୍ରେରଣା ଦେଇ ଆସୁଛେ, କହିଲେ ଉପରାଷ୍ଟ୍ରପତି। କଟକନ ପରାକ୍ରମ ଦିବସ ସମାରୋହଟି ହେଲେ ସାମିଲ। ଭିନ୍ ଭିନ୍ ବିଭାଗ ଥି ନିଯୁକ୍ତି ପାଇଥିବାର 61,000 ନୁ ଅଧିକା ଜନକୁ ଆଇବାକାଲି ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ। ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ଅବସରରେ ଖିଣ୍ଡାନ ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉର୍ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ଲାଗି ପୁରୀ ନହେଲା ରଥ କାଠ ଅନୁକୂଳ। ମଜବୁତ ଆଉ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଦୂରଦୃଷ୍ଟି ଦେଶକେ ଲଗାତାର ପ୍ରେରଣା ଦେଇ ଆସୁଛେ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍। ନେତାଜୀଙ୍କର 130 ନମ୍ବର ଜୟନ୍ତୀ ଅବସରରେ କଟକ ତାଙ୍କର ଜନ୍ମଠାନ ସଂଗ୍ରହାଳୟ ହୋଇଥିବାର ପରାକ୍ରମ ଦିବସ ସମାରୋହଟି ଉଦ୍ବୋଧନ ଦେଇକରି ଉପରାଷ୍ଟ୍ରପତି କହିଛନ୍, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଖାଲି ଦେଶର ସ୍ୱାଧୀନତା ଲାଗି ନାଇଁ ଲଢ଼ିଥାଇ, ଭାରତକେ ଗୋଟିଏ ମଜବୁତ ଶକ୍ତିଶାଳୀ ଆଉ ଦରିଦ୍ରତା ମୁକ୍ତ ଦେଶ ଭାବେ ଗଠନ କରବାରକେ ପରିକଳ୍ପନା କରିଥିଲେ। ତାଙ୍କର ସାହସ, ଏକତା ଆଉ ମାତୃଭୂମି ଲାଗି ସବୁନୁ ବଡ଼ ସମର୍ପଣର ଆଦର୍ଶନୁ ପ୍ରେରଣା ନେଇକରି 2047 ବିକଶିତ ଭାରତ ଲକ୍ଷ୍ୟ ଦିଗ୍କେ ବଢ଼ବାର୍କେ ପ୍ରତିଜ୍ଞା ନେମା ବୋଲି ଉପରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ଉପରାଷ୍ଟ୍ରପତି ଆହୁରି କହିଛନ୍, ଭାରତର ସଭ୍ୟତାଗତ ଯାତ୍ରାଥି ଓଡ଼ିଶାର ସ୍ୱତନ୍ତ୍ର ଠାନ୍ ରହିଛେ। ଇନ ଇତିହାସ, ଆଧ୍ୟାତ୍ମିକତା ଆଉ ସଂସ୍କୃତି ମିଶିକିରି ଅଛେ। ଜନଜାତି କଲ୍ୟାଣ, ଆଦିବାସୀମାନଙ୍କର ଜୀବନଧାରଣର ମାନ ଉନ୍ନତ କରବାର୍ ଲାଗି ଚେଷ୍ଟା ଆଉ ନିରନ୍ତର ଭିତ୍ତିଭୂମିର ବିକାଶ ଲାଗି ଓଡ଼ିଶା ସରକାରଙ୍କର ପଦକ୍ଷେପକେ ଉପରାଷ୍ଟ୍ରପତି ପ୍ରଶଂସା କରିଛନ୍। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟିଏ ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଏଥି ନେତାଜୀଙ୍କର ତ୍ୟାଗ ଆଉ ସାହସ ସବୁଦିନ ସୁର୍ତା ହୋଇକରି ରହିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ଆଜ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ବି ହମ ଇସେ ପରାକ୍ରମ ଦିବସ କେ ରୂପ ମେ ମନାତେ ହୈ। ମୈଁ ସଭି ଦେଶବାସୀଙ୍କୁ ପରାକ୍ରମ ଦିବସ କି ବହୁତ ବହୁତ ବଧାଈ ଦେତା ହୁଁ।
କାର୍ଯ୍ୟକ୍ରମଟି ଉପରାଷ୍ଟ୍ରପତି, ସ୍ୱାଧୀନତା ସଂଗ୍ରାମୀ ମାୟାଧର ମଲ୍ଲିକ ଆଉ ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ବିଏସ୍ ସିଂହଦେଓ ଆଉ ଆଜାଦ ହିନ୍ଦ ଫୌଜର ଯବାନମାନଙ୍କର ପରିବାରଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କଟକ ସାଂସଦ ଭର୍ତ୍ତୃହରି ମହତା ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ତରଫରୁ ଆଇବାକାଲି ନୂଆଦିଲ୍ଲୀନ ରୋଜଗାର ମେଳାର ଆୟୋଜନ କରାଯାଇଛି। ମେଳାଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆକରି ଚାକିରି ପାଇଥିବାର ଦେଶର ଭିନ୍ ଭିନ୍ ବିଭାଗ ଆଉ ମନ୍ତ୍ରଣାଳୟର 61,000 ନୁ ଅଧିକା ଜନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଜୁଆନ ପିଲା ଟୁକେଲମାନଙ୍କର ସାଙ୍ଗେ ବିଚାର ବିନିମୟ କରିବେ। ଜୁଆନ ପିଢ଼ି ସାହସୀ ଆଉ ସ୍ୱାବଲମ୍ବୀ ହେଲେ ଯାଇ ଆତ୍ମନିର୍ଭର ଓଡ଼ିଶା ଗଠନର ସପନ ସାକାର ହୋଇପାରିବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କର 217ତମ ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲା ଖିଣ୍ଡା ତାଙ୍କର ଜନ୍ମଜାଗାନ ହୋଇଥିବାର ଜୟନ୍ତୀ ସମାରୋହଟି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ମା ମାଟିର ମୁକ୍ତି ଲାଗି ସୁରେନ୍ଦ୍ର ସାଏ ଆଉ ତାଙ୍କର ପରିବାର ଲୋକର ବଳିଦାନ ଅଦ୍ୱିତୀୟ ଆଏ। ସମ୍ବଲପୁର ସଂଗ୍ରାମର ଗୌରବମୟ ଇତିହାସକେ ବଞ୍ଚେଇ ରଖବାରକେ କୁଦପାଲିଠାନେ ଗୋଟିଏ ଭବ୍ୟ ସ୍ମାରକ ନିର୍ମାଣର ପରିକଳ୍ପନା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
ଭାରତବର୍ଷର ଅନନ୍ୟ ସ୍ୱତନ୍ତ୍ରତା ସେନାନୀ, ଦେଶର ସୁଯୋଗ୍ୟ ସନ୍ତାନ ବୀର ସୁରେନ୍ଦ୍ର ସାଏଙ୍କର ଆଜି 218ତମ ଜୟନ୍ତୀ, ମୋର ସୌଭାଗ୍ୟ ହେଲା ତାଙ୍କ ଜନ୍ମସ୍ଥାନରେ ଆଜି ପାଳନ କରିବାର। ମୁଁ ଲେଖିଥିଲି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଯାଦବ ମହାଶୟଙ୍କୁ ଯେ ଅସିରଗଡ଼ଠାରେ ବୀର ସୁରେନ୍ଦ୍ର ସାଏଙ୍କର ଗୋଟିଏ ପ୍ରତିମା ସ୍ଥାପିତ ହେଉ, ସେଠି ମଧ୍ୟପ୍ରଦେଶ ଶାସନ ତା'ର ସ୍ୱୀକୃତି ଦେଇଛି। କମସେ କମ୍ ଆମ ସମ୍ବଲପୁର ଜିଲ୍ଲାର ସବୁ ସ୍କୁଲ ପିଲାମାନେ ତାଙ୍କ ସ୍କୁଲ ସମୟ ଭିତରେ ଥରେ ନା ଥରେ ଏ ପବିତ୍ର ତୀର୍ଥ କ୍ଷେତ୍ରକୁ ଆସିକି ମୁଣ୍ଡିଆ ମାରିକି ଯାଆନ୍ତୁ, ଏ ଧୂଳିକୁ ତାଙ୍କ ମୁଣ୍ଡରେ ଲଗାନ୍ତୁ। ଆଜି ଆଉ ଗୋଟିଏ ପବିତ୍ର ଦିନ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି 130ତମ ଜନ୍ମଦିନ। ଏଇମାନଙ୍କର ଅବଦାନ କାରଣରୁ ଆଜି ଦେଶ ଆମର ସ୍ୱତନ୍ତ୍ରତା ହୋଇପାରିଛି, ଆମେ ସ୍ୱାଧୀନତା ପାଇପାରିଛୁ। ତାଙ୍କୁ ଗଭୀର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ।
ଏ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଖିଣ୍ଡାଠାରେ ସୁରେନ୍ଦ୍ର ସାଏଙ୍କର ସ୍ମୃତି ରକ୍ଷା ଲାଗି 6,67,00,000 ଟଙ୍କା ତିଆରି ହୋଇଥିବାର ସଂଗ୍ରହାଳୟର ଉଦ୍ଘାଟନ କରିଛନ୍। ତାର ଆଘନୁ ଶ୍ରୀ ପ୍ରଧାନଙ୍କ ନେତୃତ୍ୱଥି ଖିଣ୍ଡା ଛକନ ଥିବାର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତି ଥି ମାଲ୍ୟାର୍ପଣ କରାଯିବା ଋତୁରୁ ଗୋଟିଏ ତ୍ରିରଙ୍ଗା ପଦଯାତ୍ରା ତାଙ୍କର ଜନ୍ମଜାଗାକେ ପହଞ୍ଚିଥିଲା। ଶୋଭାଯାତ୍ରାଥି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଉ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଭୁବନେଶ୍ୱରନ ପାଳିତ ହୋଇଯାଇଛି। ରସୁଲଗଡ଼ ଛକଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତି, ଆର୍ଭିଏସ୍ଏସ୍ ନଗରନ ଥିବାର ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତି ପ୍ରଶାସନ ତରଫ ମାଲ୍ୟାର୍ପଣ କରାଯାଇଥିଲା। ସଞ୍ଜବେଳା ଜୟଦେବ ଭବନର ଗୋଟିଏ ସାଧାରଣ ସଭାର ଆୟୋଜନ କରାଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ସହିତ ଭିନ୍ ଭିନ୍ ସଂଗଠନ ତରଫ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଉ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ନଭିଲ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଉ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 130 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଟିଭି ତା'ର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତି ତା'ର ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଆଇବା ରଥଯାତ୍ରା ଲାଗି ପୁରୀ ନ ଆଇଜ ରଥକାଟ ଅନୁକୂଳ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସାମ୍ନାନ ଥିବା ରଥ ଖଳାନ 3 ଧୌରା କାଟକେ ପୂଜା କରାଯାଇଥିଲା। ରାଜଗୁରୁ ଆଉ ପୁରୋହିତମାନେ ପୂଜା ସଂସ୍କାର କରିଥିଲେ। ଇତା ଋତୁରୁ ରାମନବମୀ ତିଥି ଅବସରରେ ରଥ ଲାଗି କାଟ ଚିରବାର ପ୍ରକ୍ରିୟା ମୂଲ କରାଯିବା ଆଉ ଅକ୍ଷି ତୃତୀୟା ଅବସରରେ ରଥ ତିଆରି ମୂଲ ହେବା। ବିଶ୍ୱ ଓଡ଼ିଆ ସ୍ୱାସ୍ଥ୍ୟ ସଂଘ ତରଫ ପୁରୀ ନ ଆଇବା କାଲିଠାନୁ ପହେଲା ବିଶ୍ୱ ଓଡ଼ିଆ ସ୍ୱାସ୍ଥ୍ୟ ସମ୍ମିଳନୀ ଉଡ଼ାନ 2026 ମୂଲ ହେବା। 3-ଦିନିଆ ସମ୍ମିଳନୀ ପୃଥିବୀର ଭିନ୍ ଭିନ୍ ଜାଗାନ ରହୁଥିବାର ଓଡ଼ିଆ ଡାକ୍ତରମାନେ ସାମିଲ ହୋଇକରି ଓଡ଼ିଶାନ ସ୍ୱାସ୍ଥ୍ୟ ସେବାର ଉନ୍ନତି ସହିତ କେନ୍ତାକରି ଉନ୍ନତ ଆଉ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରବା ସେ ବାବଦେ କାର୍ଯ୍ୟ ଖସଡ଼ା ତିଆରି କରିବେ। ସମ୍ମିଳନୀର ବିଷୟବସ୍ତୁ ସେବା ପରମଧର୍ମ ରଖାଯାଇଛି। ଓଡ଼ିଶା ଆଉ ଛତିଶଗଡ଼ ଭିତରେ ଚାଲିଥିବାର ମହାନଦୀ ଜଲ ବିବାଦର ସମାଧାନ ଲାଗି ଯାହା କିଛି ଦରକାର ରାଜ୍ୟ ସରକାର ସବୁ ପଦକ୍ଷେପ ନେବେ। ଖୁବ୍ ଜଲ୍ଦି ମହାନଦୀ ଜଲ ବିବାଦ ଟ୍ରିବ୍ୟୁନାଲ୍ ପାଖେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରବାର୍କେ ଯାଉଛନ୍ ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍।
ଏବେ ଯେଉଁ ପରିସ୍ଥିତିରେ ଆମେ ଓଡ଼ିଶା ପାଇଁ ନ୍ୟାୟ କରିବା ପାଇଁ ଚାହୁଁଛୁ, ସେଥିରେ ଭଗବାନ ଆମକୁ ଯେତିକି ବିଦ୍ୟା ବୁଦ୍ଧି ଦେଇଛନ୍ତି ଏବଂ ଆପଣ ସମସ୍ତଙ୍କର ସପୋର୍ଟ, ଓଡ଼ିଶାବାସୀଙ୍କ ସପୋର୍ଟରେ ଆମେ ଯାହା ସମ୍ଭବପର ହୋଇପାରିବ ତାକୁ ଆମେ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛୁ। ଏହି ଦାୟିତ୍ୱ ନେବା ପାଇଁ ରାଜସ୍ୱ ବିଭାଗ ତରଫରୁ ମଧ୍ୟ ନୋଟିଫିକେସନ୍ ଜାରି ହୋଇଚାଲିଛି। 1 ଏପ୍ରିଲରୁ କାମ ଆରମ୍ଭ ହେବ। ସମ୍ଭବତଃ 2027 ମଧ୍ୟଭାଗ ପୂର୍ବରୁ ସାରା ଦେଶରେ ସେନ୍ସସ୍ର କାର୍ଯ୍ୟ ସମାପ୍ତ ହୋଇଯିବ। ଆମେ ମଧ୍ୟ ଓଡ଼ିଶାରେ ପ୍ରୟାସ କରୁଛୁ।
ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଆଞ୍ଚଳିକ ସମ୍ବାଦ ବିଭାଗ ଆଇସ୍ତାର 11 ନମ୍ବର ବଛରଟି ପାହା ଥାପିଛି। 2016 ଆଜିର ଦିନେ ବୀର ସୁରେନ୍ଦ୍ର ସାଏ ଆର୍ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମଦିନଟି ସମ୍ବଲପୁର କେନ୍ଦ୍ରନ ଆଞ୍ଚଳିକ ଖବର ବିଭାଗ ସ୍ଥାପନା ହେବାର ସହିତ ସମ୍ବଲପୁରୀ ଭାଷାତି ଖବର ପ୍ରସାରଣ ମୂଲ କରିଥିଲା। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ପଶ୍ଚିମ ଓଡ଼ିଶାର ସବୁ ଇଲାକାର ଖବରକେ ଘରେ ଘରେ ପହଞ୍ଚାଇ ପାରୁଛି। ସମ୍ବଲପୁର ଆକାଶବାଣୀ କେନ୍ଦ୍ରନୁ ସକାଳେ ଆଉ ସଞ୍ଜେ ଦିନକେ 2 ଥର ପ୍ରସାରିତ ହେଉଥିବାର ଏହି ଆଞ୍ଚଳିକ ସମ୍ବାଦକେ ବଲାଙ୍ଗୀର, ଭବାନୀପାଟଣା ଆର୍ ରାଉରକେଲା ଆକାଶବାଣୀ କେନ୍ଦ୍ର ବିଲ୍ ରିଲେ କରୁଛନ୍। ଇତାର ସହିତ ଉପରବେଲା 4 ବଜେନୁ ଫି ଘଣ୍ଟା ଥି 2 ମିନିଟିଆ ମୁଖିଆ ଖବର ପ୍ରସାରଣ ଆକାଶବାଣୀ ସମ୍ବଲପୁର ତାର ଶ୍ରୋତାମାନଙ୍କ ସାଙ୍ଗେ ସମ୍ପର୍କକେ ଆହୁରି ବରକସ କରିପାରିଛି। ସମ୍ବଲପୁର ବିର୍ସାମୁଣ୍ଡା ପଡ଼ିଆନୁ ଆଇବା କାଲିଠାନୁ ସମ୍ବଲପୁର ପୁସ୍ତକ ମେଳା ମୂଲ ହେବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଳାର ଉଦ୍ଘାଟନ କରିବେ। ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ସେତୁ ଅନୁଷ୍ଠାନ ଆଉ ଜିଲ୍ଲା ପ୍ରଶାସନର ସହଯୋଗତି ପୁସ୍ତକ ମେଳା 2 ଫେବୃଆରୀ ତକ୍ ଚାଲବା। ମେଲାଥି 250 ଅତକା ଷ୍ଟଲ୍ ଲାଗବା। ବୌଦ୍ଧ ଜିଲ୍ଲା ବୀର ନରସିଂହପୁରଠାରେ ଚାଲିଥିବାର ଗଡ଼ଜାତ ଲୋକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି ବିଶ୍ୱଜିତ ମିଶ୍ରଙ୍କ ସଭାପତିତ୍ୱତି ହୋଇଥିବାର କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଗାନ୍ଧି ପଡ଼ିଆନ ଚାଲିଥିବାର ସର୍ବଭାରତୀୟ ଲାଲମଣି କ୍ରିକେଟ୍ କପ୍ 2026 ଦିଲ୍ଲୀ ସନେଟ୍ କ୍ରିକେଟ୍ କ୍ଲବ୍କେ 163 ସମ୍ବଲପୁର ଏମ୍ଏମ୍ସିସି ଦଲ ହରାଇଛି। ଇତାର ସହିତ ସମ୍ବଲପୁର ଦଲ ଫାଇନାଲ୍କେ ଯାଇଛି। 26 ହେବାରକେ ଥିବାର ଫାଇନାଲ୍ଟି ସମ୍ବଲପୁର ଆଉ ଭୁବନେଶ୍ୱର ଦଲ ମୁହାଁମୁହିଁ ହେବେ। ପାଣିପାଗ ପଶ୍ଚିମା ଝଡ଼ର ପ୍ରଭାବତି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛି। ଆଇବା 3-4 ଦିନ ତକ୍ ପାଗ ଏନ୍ତା ରହିବା। ସୁନ୍ଦରଗଡ଼, କଲାହାଣ୍ଡି ସହିତ ରାଜ୍ୟର 7 ଜାଗାନ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଦୂରଦୃଷ୍ଟି ଦେଶକେ ଲଗାତାର ପ୍ରେରଣା ଦେଇଆସୁଛେ କହିଲେ ଉପରାଷ୍ଟ୍ରପତି। କଟକନ ପରାକ୍ରମ ଦିବସ ସମାରୋହ ହେଲେ ସାମିଲ ଭିନ୍ ଭିନ୍ ବିଭାଗ ନିଯୁକ୍ତି ପାଇଥିବାର 61,000 ଅଧିକା ଜଣଙ୍କୁ ଆଇବାକାଲି ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ। ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଖିଣ୍ଡାନ ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉର୍ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ଲାଗି ପୁରୀ ନହେଲା ରଥକାଟ ଅନୁକୂଳ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।